ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ବିଧାନସଭାର ବଜେଟ୍ ଅଧିବେଶନ ପୂର୍ବରୁ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ। କନିଷ୍ଠ ସ୍କେମାଟିକ୍ ଶିକ୍ଷକମାନଙ୍କର ମାସିକ ଦରମା 16,000 ଟଙ୍କାକୁ ବୃଦ୍ଧି କଲେ ରାଜ୍ୟ ସରକାର। ଆୟୁଷ୍ମାନ ଭାରତ ଏବଂ ଗୋପବନ୍ଧୁ ଜନଆରୋଗ୍ୟ ଯୋଜନାରେ ସରକାର 3.5 କୋଟି ଲୋକଙ୍କୁ ସାମିଲ କରିବା ପାଇଁ ରଖିଛନ୍ତି ଲକ୍ଷ୍ୟ। ଏବଂ ପୁରୀ ଶ୍ରୀମନ୍ଦିରରେ ମାଘ ପୂର୍ଣ୍ଣିମା ତିଥିରେ ଆଉ କିଛି ସମୟ ପରେ ଶ୍ରୀଜୀଉମାନେ ଗଜ ଉଦ୍ଧାରଣ ବେଶରେ ଶ୍ରଦ୍ଧାଳୁମାନଙ୍କୁ ଦେବେ ଦର୍ଶନ। ସପ୍ତଦଶ ବିଧାନସଭାର ବଜେଟ୍ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ ହେବ। ଏହା ପୂର୍ବରୁ ଆଜି ବିଧାନସଭା ପରିସରରେ ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଗୃହକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ବୈଠକରେ ବାଚସ୍ପତି ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଆଲୋଚନା କରି ମତାମତ ଓ ସହଯୋଗ ଲୋଡ଼ିଛନ୍ତି।
ସର୍ବଦଳୀୟ ବୈଠକ ହୋଇଥିଲା ସମସ୍ତଙ୍କ ଉପସ୍ଥିତିରେ। ଆଗାମୀ 17ତମ ବିଧାନସଭାର ଯେଉଁ ତୃତୀୟ ସତ୍ର ଆରମ୍ଭ ହେବାକୁ ଅଛି ଆସନ୍ତାକାଲିଠାରୁ, ତା'ର ଟାଇମିଂସ ବିଷୟରେ ସମସ୍ତ ଆଲୋଚନା ହେଲା ଏବଂ 28 କାର୍ଯ୍ୟ ଦିବସ ଚଳିତ ସତ୍ରରେ ରହିବ। ଫେବୃଆରୀ 13 ତାରିଖରୁ ଆରମ୍ଭ ହୋଇ ଏପ୍ରିଲ 5 ତାରିଖ ପର୍ଯ୍ୟନ୍ତ ବିଧାନସଭା ଚାଲିବ। ଏଥିରେ ମୋଟ 28 କାର୍ଯ୍ୟ ଦିବସ ରହିବ। ମାନ୍ୟବର ମୁଖ୍ୟମନ୍ତ୍ରୀ ବଜେଟ୍ ଉପସ୍ଥାପନ କରିବେ, ତତ୍ସହିତ ବଜେଟ୍ର ଉପରେ ଡିସ୍କସନ୍ ଏବଂ ଗିଲୋଟିନ୍ ଆପ୍ରୋପ୍ରିଏସନ୍ ସବୁ ପାଇଁ ସମୟ ନିର୍ଦ୍ଧାରଣ କରାଯାଇଛି। 17 ତାରିଖରେ ବଜେଟ୍ ଉପସ୍ଥାପନ ସହିତ 28 ମାର୍ଚ୍ଚରେ ଗିଲୋଟିନ୍ ଏବଂ 29 ମାର୍ଚ୍ଚରେ ଆପ୍ରୋପ୍ରିଏସନ୍ ଆସିବ।
ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ଶାସକ ଦଳର ମୁଖ୍ୟ ସଚେତକ ସରୋଜ ପ୍ରଧାନ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଓ କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡ଼ାମ ପ୍ରମୁଖ ଉପସ୍ଥିତ ଥିଲେ। ବିଧାନସଭା କାର୍ଯ୍ୟବିଧି ପରିଚାଳନା ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିବା ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି। ଆଜି ଅପରାହ୍ନରେ ପୃଥକ୍ ପୃଥକ୍ ଭାବେ ବିଭିନ୍ନ ଦଳର ବିଧାୟକମାନଙ୍କର ବୈଠକ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ବିଧାନସଭାର କାର୍ଯ୍ୟକୁ କାଗଜମୁକ୍ତ କରିବା ପାଇଁ ବିଧାୟକମାନଙ୍କ ଆସନ ସମ୍ମୁଖରେ କମ୍ପ୍ୟୁଟର ଟ୍ୟାବ୍ର ବ୍ୟବସ୍ଥା କରାଯାଇଛି। ବିଧାନସଭାର ପ୍ରଶ୍ନୋତ୍ତର କାର୍ଯ୍ୟରୁ ଆରମ୍ଭ କରି ସମସ୍ତ ଉପସ୍ଥାପନା ଏହି ଟ୍ୟାବ୍ ଦ୍ୱାରା ସମ୍ପାଦିତ ହେବ। ବଜେଟ୍ ଅଧିବେଶନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାର୍ଟିଙ୍କୁ ରାଜଭବନରେ ସାକ୍ଷାତ କରିଛନ୍ତି। ଆସନ୍ତାକାଲି ବଜେଟ୍ ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳଙ୍କ ଅଭିଭାଷଣ ସହ ଅଧିବେଶନ କାର୍ଯ୍ୟ ଆରମ୍ଭ ହେବ। ସୂଚନାଯୋଗ୍ୟ, ବଜେଟ୍ ଅଧିବେଶନ 2 ପର୍ଯ୍ୟାୟରେ ଚାଲିବ। ଆସନ୍ତାକାଲିଠାରୁ 21 ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଏବଂ ମାର୍ଚ୍ଚ 7ରୁ ଏପ୍ରିଲ 5 ତାରିଖ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ବୈଠକ ଅନୁଷ୍ଠିତ ହେବ। ଆସନ୍ତା 17 ତାରିଖରେ 2025-26 ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ ହେବ। ଅର୍ଥ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ। ଏହି ଅଧିବେଶନରେ 28 କାର୍ଯ୍ୟଦିବସ ରହିଛି। ରାଜ୍ୟରେ ଖୁବ୍ ଶୀଘ୍ର ଆୟୁଷ୍ମାନ ଭାରତ ଏବଂ ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା କାର୍ଯ୍ୟକାରୀ ଲାଗୁ ହେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଏହି 2 ଯୋଜନା ଲାଗୁ କରିବା ପାଇଁ ସମସ୍ତ ପ୍ରକ୍ରିୟା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ସରକାର ଧାର୍ଯ୍ୟ କରିଥିବା ସମୟସୀମା ମଧ୍ୟରେ ଏହି 2 ଯୋଜନା ଲାଗୁ କରାଯିବ। ଯୋଜନାର ହିତାଧିକାରୀମାନଙ୍କୁ ଖୁବ୍ ଶୀଘ୍ର ସ୍ୱାସ୍ଥ୍ୟକାର୍ଡ ବଣ୍ଟନ କରାଯିବ। ପ୍ରଥମ ପର୍ଯ୍ୟାୟରେ 3.5 କୋଟି ଲୋକଙ୍କୁ ଯୋଜନାରେ ସାମିଲ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଛନ୍ତି।
ଆୟୁଷ୍ମାନ ଭାରତ ଯୋଜନା ଆଉ ଗୋପବନ୍ଧୁ ଆରୋଗ୍ୟ ଯୋଜନାର ଏମ୍ଓୟୁ ହୋଇସାରିଛି, ଆଉ ଆଇଟି ଇଣ୍ଟିଗ୍ରେସନରେ କିଛି ସମୟ ଲାଗୁଛି। ଅନ୍ବୋର୍ଡ ହୋଇଗଲା ପରେ ଏବେ ବି ଯେଉଁମାନେ ପୂର୍ବ କାର୍ଡର ଯୋଜନାରେ ଯେଉଁ ହସ୍ପିଟାଲ ଗୁଡ଼ା ଥିଲେ ସେମାନେ ଆଇଟି ଇଣ୍ଟିଗ୍ରେସନରେ ଅନ୍ବୋର୍ଡ ହୋଇଛନ୍ତି ଏବଂ ଖୁବ୍ ଶୀଘ୍ର ଆମେ ଯେଉଁ ସମୟ ସୀମା ରଖିଛୁ ହେବ। ସେଥିରେ 70 ବର୍ଷରୁ ଉପରେ ଯେଉଁମାନେ ବାୟୁବନ୍ଧନ କାର୍ଡ ହେବେ ସେମାନେ ନିଜେ ଡାଉନଲୋଡ କରିପାରିବେ। 70 ଇୟର୍ସ ଏଭବ ଅଛନ୍ତି ତାଙ୍କ ପାଇଁ ନିଜେ ସେପାରେଟ କାର୍ଡ ଡାଉନଲୋଡ ହେବ। ଏବେ ଯେଉଁ କାର୍ଡ ହେଉଛି ଆମର ସେ ଅନୁସାରେ ଆଇଟି ଇଣ୍ଟିଗ୍ରେସନ ହେଲା ପରେ ଆମେ ଡିଷ୍ଟ୍ରିବ୍ୟୁଟ କଲା ପରେ ଜଣାପଡ଼ିବ।
ରାଜ୍ୟ ସରକାର କନିଷ୍ଠ ସ୍କେମାଟିକ୍ ଶିକ୍ଷକଙ୍କ ଦରମା ମାସିକ 11,000ରୁ 16,000 ଟଙ୍କାକୁ ବୃଦ୍ଧି କରିଛନ୍ତି। ଏନେଇ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି। ସମଗ୍ର ଶିକ୍ଷା ଯୋଜନା ଅନୁସାରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକମାନଙ୍କ ଦରମା ଆଜିଠାରୁ ବୃଦ୍ଧି କରାଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଯୁକ୍ତ ଦୁଇ ପରୀକ୍ଷା ଆସନ୍ତା 18 ତାରିଖରୁ ଆରମ୍ଭ ହେବ। ସମସ୍ତ ପରୀକ୍ଷା କେନ୍ଦ୍ରକୁ ଆଜିଠାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପ୍ରଶ୍ନପତ୍ର ପଠାଯାଇଛି। ଚଳିତ ବର୍ଷ ମୋଟ 205 ପରୀକ୍ଷା କେନ୍ଦ୍ରରେ 393,618 ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା ଅଧୀନରେ ଆସୁଥିବା ସମସ୍ତ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଯାଇଥିବା ସୂଚନା ମିଳିଛି। ସେହିପରି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଆସନ୍ତା 21 ତାରିଖରୁ ଆରମ୍ଭ ହେବାକୁ ଥିବା ମାଟ୍ରିକ୍ ପରୀକ୍ଷା ପାଇଁ ଆଜିଠାରୁ ନୋଡାଲ କେନ୍ଦ୍ରଗୁଡ଼ିକୁ ପ୍ରଶ୍ନପତ୍ର ପଠାଯିବ। ଚଳିତ ବର୍ଷ ପ୍ରଶ୍ନପତ୍ର ପ୍ରଘଟ ରୋକିବା ପାଇଁ ସ୍ୱତନ୍ତ୍ର ସିରିଏଲ୍ ନମ୍ଘର ରଖାଯାଇଛି। ସୂଚନା ଅନୁଯାୟୀ 4-ସ୍ତରୀୟ ସ୍କ୍ୱାଡ୍ ବ୍ୟବସ୍ଥା ସହ ମୋଟ 172 ଟିମ୍ ଏଥିପାଇଁ ଗଠନ କରାଯାଇଛି। ଚଳିତ ବର୍ଷ 30 ଜିଲ୍ଲାର 3,029 ପରୀକ୍ଷା କେନ୍ଦ୍ରରେ 5,20,649 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପୁରୀ ଶ୍ରୀମନ୍ଦିରରେ ମାଘ ପୂର୍ଣ୍ଣିମା ଅବସରରେ ଆଜି ଶ୍ରୀଜୀଉଙ୍କ ଗଜ ଉଦ୍ଧାରଣ ବେଶ ଅନୁଷ୍ଠିତ ହେବ। ମଧ୍ୟାହ୍ନ ଧୂପ ଶେଷ ହେବା ପରେ ରତ୍ନ ସିଂହାସନ ଉପରେ ମହାପ୍ରଭୁଙ୍କ ଏହି ବେଶ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ପୌରାଣିକ ତଥ୍ୟ ଅନୁସାରେ ବରୁଣ ହ୍ରଦରେ ଗଜରାଜ ସ୍ନାନ କରୁଥିବା ସମୟରେ କୁମ୍ଭୀର ଆକ୍ରମଣରୁ ଉଦ୍ଧାର ପାଇବା ପାଇଁ ପୁରୁଷୋତ୍ତମ ଭଗବାନଙ୍କୁ ପ୍ରାର୍ଥନା ପରେ ଆକ୍ରମଣରୁ ରକ୍ଷା ପାଇଥିଲେ। ସେହିଦିନଠାରୁ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କର ଗଜ ଉଦ୍ଧାରଣ ବେଶ ଅନୁଷ୍ଠିତ ହୋଇଆସୁଛି। ଏହି ବେଶରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର, ଚତୁର୍ଷହସ୍ତ ଓ ସୁଭଦ୍ରା ଦ୍ୱିଭୁଜ ରୂପେ ପୂଜା ପାଇଥାନ୍ତି। ମାଘ ପୂର୍ଣ୍ଣମୀକୁ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଅଗିରା ପୂର୍ଣ୍ଣମୀ ଭାବେ ପାଳନ କରାଯାଉଛି। ଆଜିର ଦିନରେ ଅଗ୍ନିଦେବତାଙ୍କ ପୂଜା କରିବାର ବିଧି ରହିଛି। ପ୍ରୟାଗରାଜ ମହାକୁମ୍ଭ ମେଳାରେ ଆଜି ମାଘ ପୂର୍ଣ୍ଣିମା ସ୍ନାନ ଚାଲିଛି। କଳ୍ପବାସ ରୀତିନୀତି ପାଳନ କରୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଏହି ସ୍ନାନର ଯଥେଷ୍ଟ ପ୍ରାସଙ୍ଗିକତା ରହିଛି। ପରମ୍ପରା ଅନୁଯାୟୀ ମାଘ ପୂର୍ଣ୍ଣିମା ପର୍ଯ୍ୟନ୍ତ ପ୍ରୟାଗରାଜଠାରେ ସଙ୍ଗମରେ କଳ୍ପବାସ ରୀତିନୀତି ପାଳନ କରିବା ଦ୍ୱାରା ବହୁ ବର୍ଷ ତପସ୍ୟାର ଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି। ଚଳିତ ବର୍ଷ 10,00,000 ଅଧିକ ଶ୍ରଦ୍ଧାଳୁ କଳ୍ପବାସ ନୀତି ପାଳନ କରିଛନ୍ତି। ଆଜିର ସ୍ନାନ ପାଇଁ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଗତମାସ 13 ଆରମ୍ଭ ହୋଇଥିବା ମହାକୁମ୍ଭ ମେଳାରେ ଏପର୍ଯ୍ୟନ୍ତ 46 କୋଟିରୁ ଅଧିକ ଶ୍ରଦ୍ଧାଳୁ ବୁଡ଼ ପକାଇ ସାରିଲେଣି ବୋଲି ଆମ ସମ୍ଭାଦଦାତା ସୂଚନା ଦେଇଛନ୍ତି। ଗଞ୍ଜାମ ଜିଲ୍ଲାରେ ଧାନ କିଣା ପ୍ରକ୍ରିୟାକୁ ସୁରୁଖୁରୁରେ ଶେଷ କରିବା ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ଖରିଫ ଧାନ 18,508 ଖରିଫ ଧାନର ଟୋକେନ୍ ଅବଧିକୁ 15 ପାଇଁ ବୃଦ୍ଧି କରାଯାଇଛି ବୋଲି ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ କୁହାଯାଇଛି। ମଣ୍ଡିରେ ଯେପରି ଅଧିକ ଦିନ ଧାନ ରହିବ ନାହିଁ ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଚଳିତ ବର୍ଷ ଜିଲ୍ଲାରେ 44,81,761 କ୍ୱିଣ୍ଟାଲ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି। ଧାନ ବିକ୍ରୟ ପାଇଁ 1,46,504 ଜଣ ଚାଷୀ ନାମ ପଞ୍ଜୀକରଣ କରିଛନ୍ତି। ବର୍ତ୍ତମାନ ସୁଦ୍ଧା 45,000 ଉର୍ଦ୍ଧ୍ୱ ଚାଷୀଙ୍କଠାରୁ ପାଖାପାଖି 40,00,000 କ୍ୱିଣ୍ଟାଲ ଧାନ ସଂଗ୍ରହ କରାଯାଇଛି। ଏ ବାବଦରେ 85,000 ଉର୍ଦ୍ଧ୍ୱ ଚାଷୀଙ୍କ ବ୍ୟାଙ୍କ ଖାତାକୁ ପ୍ରାୟ 827 କୋଟି ଟଙ୍କା ପ୍ରଦାନ କରାଯାଇଛି। ନୟାଗଡ଼ ଜିଲ୍ଲା ଇଟାମାଟି ବଜାର ଛକରେ ଟ୍ରକ୍ ଏବଂ କାର୍ ମୁହାଁମୁହିଁ ଧକ୍କା ହେବା ଫଳରେ 2 ଜଣଙ୍କର ମୃତ୍ୟୁ ଘଟିଛି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାରେ ଆହତ ହୋଇଥିବା ଲୋକମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି। ଭଦ୍ରକ ଜିଲ୍ଲା ମୁସ୍ତାଫାପୁର ପଞ୍ଚାୟତ ଦୋବଲଠାରେ ଚାଷୀ ସଚେତନତା ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ କୃଷି ଅଧିକାରୀମାନେ ଯୋଗଦେଇ ବିଭିନ୍ନ ତୈଳବୀଜ ଫସଲ ଚାଷ, ଅର୍ଥନୈତିକ ଅଭିବୃଦ୍ଧି ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ଏହି କର୍ମଶାଳାରେ ଶତାଧିକ ଚାଷୀମାନେ ଯୋଗ ଦେଇଥିଲେ। ରାଜ୍ୟରେ ମମତା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା ମିଳିତ ଭାବେ କାର୍ଯ୍ୟକାରୀ କରାଯିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିରେ କନ୍ୟା ସନ୍ତାନ ଜନ୍ମ କ୍ଷେତ୍ରରେ ଗର୍ଭବତୀଙ୍କୁ ବର୍ଷକୁ 12,000 ଟଙ୍କା, ପୁତ୍ର ସନ୍ତାନ ଜନ୍ମ କ୍ଷେତ୍ରରେ 10,000 ଟଙ୍କା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ସର୍ବାଧିକ 2 ସନ୍ତାନ ଜନ୍ମ କ୍ଷେତ୍ରରେ ଏହି ସହାୟତା ଲାଗୁ ହେବ। ପୂର୍ବରୁ କନ୍ୟା ସନ୍ତାନ ଜନ୍ମ ପାଇଁ 10,000 ଟଙ୍କା ଦିଆଯାଉଥିଲା। କନ୍ୟା ସନ୍ତାନ ଜନ୍ମକୁ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ବିଧାନସଭାର ବଜେଟ୍ ଅଧିବେଶନ ପୂର୍ବରୁ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ। କନିଷ୍ଠ ସ୍କେମାଟିକ୍ ଶିକ୍ଷକମାନଙ୍କର ମାସିକ ଦରମା 16,000 ଟଙ୍କାକୁ ବୃଦ୍ଧି କଲେ ରାଜ୍ୟ ସରକାର। ଆୟୁଷ୍ମାନ ଭାରତ ଏବଂ ଗୋପବନ୍ଧୁ ଜନଆରୋଗ୍ୟ ଯୋଜନାରେ ସରକାର 3.5 କୋଟି ଲୋକଙ୍କୁ ସାମିଲ କରିବା ପାଇଁ ରଖିଛନ୍ତି ଲକ୍ଷ୍ୟ। ଏବଂ ପୁରୀ ଶ୍ରୀମନ୍ଦିରରେ ମାଘ ପୂର୍ଣ୍ଣିମା ତିଥିରେ ଆଉ କିଛି ସମୟ ପରେ ଶ୍ରୀଜୀଉମାନେ ଗଜ ଉଦ୍ଧାରଣ ବେଶରେ ଶ୍ରଦ୍ଧାଳୁମାନଙ୍କୁ ଦେବେ ଦର୍ଶନ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45 ମିନିଟ୍‌ରେ। ନମସ୍କାର।